ପ୍ରଥମ ରାଜାବଳୀ ଅଧ୍ୟାୟ ପନ୍ଦର ନବାଟର ପୁତ୍ର ଜାରବିଆମ ରାଜାଙ୍କର ଅଧିକାରର ଅଠର ବର୍ଷରେ ଅବିଆମ ଜିହୁଦା ଉପରେ ରାଜ୍ୟ କରିବାକୁ ଲାଗିଲେ। ସେ ଜେରୁସାଲେମରେ ତିନି ବର୍ଷ ରାଜ୍ୟ କଲେ ଓ ତାଙ୍କର ମାତାର ନାମ ମାଖା। ସେ ଅବସାଲମର କନ୍ୟା ଥିଲା। ତାଙ୍କ ପୂର୍ବରେ ତାଙ୍କର ପିତା ଯେ ସବୁ ପାପ ପଥରେ ଚାଲିଥିଲେ ସେ ସେହିପରି ଚାଲିଲେ। ଆଉ ତାଙ୍କର ପୂର୍ବପୁରୁଷ ଦାଉଦଙ୍କର ଅନ୍ତଃକରଣ ଯେପରି ଥିଲା ତାଙ୍କର ଅନ୍ତଃକରଣ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ପ୍ରତି ସେପରି ସିଦ୍ଧ ନଥିଲା। ତଥାପି ଦାଉଦଙ୍କ ସକାଶୁ ତାଙ୍କ ଉତ୍ତାରେ ତାଙ୍କର ପୁତ୍ରକୁ ସ୍ଥାପନ କରିବା ପାଇଁ ଓ ଜେରୁସାଲେମକୁ ସୁସ୍ଥିର କରିବା ପାଇଁ ସଦାପ୍ରଭୁ ତାଙ୍କର ପରମେଶ୍ୱର ଜେରୁସାଲେମରେ ତାଙ୍କୁ ଏକ ପ୍ରଦୀପ ଦେଲେ। କାରଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଯଥାର୍ଥ ତାହା ଦାଉଦ କରିଥିଲେ ଓ କେବଳ ହିତ୍ୟ ଉରିଆର କଥା ଛଡ଼ା ଆଉ କୌଣସି ବିଷୟରେ ସେ ଆପଣାର ଯାବଜୀବନ ତାହାଙ୍କର ଦତ୍ତ ଆଜ୍ଞାରୁ ବିମୁଖ ହୋଇନଥିଲେ। ଆଉ ଜାରବିଆମଙ୍କର ଯାବଜୀବନ ତାଙ୍କର ଓ ରିହବିଆମଙ୍କର ମଧ୍ୟରେ ଯୁଦ୍ଧ ଚାଲିଲା। ପୁଣି ଅବିଆମଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କ୍ରିୟା କି ଜିହୁଦା ରାଜଗଣର ଇତିହାସ ପୁସ୍ତକରେ ଲେଖା ନାହିଁ। ଆଉ ଅବିଆମ ଓ ଜାରବିଆମ ମଧ୍ୟରେ ଯୁଦ୍ଧ ଥିଲା। ପୁଣି ଅବିଆମ ଆପଣା ପିତୃଲୋକଙ୍କ ସହିତ ଶୟନ କରନ୍ତେ ଲୋକମାନେ ଦାଉଦ ନଗରରେ ତାଙ୍କୁ କବର ଦେଲେ। ତୋ ତାଙ୍କର ପୁତ୍ର ଆଶା ତାଙ୍କର ପଦରେ ରାଜ୍ୟ କଲେ। ଇସ୍ରାଏଲର ରାଜା ଜାରବିଆମଙ୍କର ଅଧିକାରର କୋଡ଼ିଏ ବର୍ଷରେ ଆଶା ଜିହୁଦା ଉପରେ ରାଜ୍ୟ କରିବାକୁ ଆରମ୍ଭ କଲେ। ସେ ଜେରୁସାଲେମରେ ଏକଚାଳିଶ ବର୍ଷ ରାଜ୍ୟ କଲେ। ଆଉ ତାଙ୍କର ମାତାମହୀର ନାମ ମାଖା। ସେ ଅବସାଲମର କନ୍ୟା ଥିଲା। ପୁଣି ଆଶା ଆପଣା ପୂର୍ବପୁରୁଷ ଦାଉଦଙ୍କର ନ୍ୟାୟ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଯଥାର୍ଥ ତାହା କଲେ। ଆଉ ସେ ଦେଶରୁ ସଦମ୍ୟମାନଙ୍କୁ ତଡ଼ିଦେଲେ ଓ ଆପଣା ପିତୃଗଣ ନିର୍ମିତ ଦେବତା ସମସ୍ତ ଦୂର କରିଦେଲେ। ମଧ୍ୟ ଆପଣା ମାତାମହୀ ମାଖା ଆଶରା ଦେବୀ ରୂପେ ଏକ ଘୃଣାଯୋଗ୍ୟ ପ୍ରତିମା ନିର୍ମାଣ କରିଥିବାରୁ ସେ ତାହାକୁ ରାଣୀପଦରୁ ଚ୍ୟୁତ କଲେ ଓ ଆଶା ତାହାର ସେହି ପ୍ରତିମା ଛେଦନ କରି କିଦ୍ରୋଣ ନଦୀ ନିକଟରେ ତାହା ପୋଡ଼ିଦେଲେ। ମାତ୍ର ଉଚ୍ଚସ୍ଥଳୀ ସକଳ ଦୂରୀକୃତ ନହିଲା। ତଥାପି ଆଶାଙ୍କର ଅନ୍ତଃକରଣ ଯାବଜୀବନ ସଦାପ୍ରଭୁଙ୍କ ପ୍ରତି ସିଦ୍ଧ ଥିଲା। ପୁଣି ସେ ଆପଣା ପିତାଙ୍କର ପ୍ରତିଷ୍ଠିତ ଓ ଆପଣାର ପ୍ରତିଷ୍ଠିତ ରୂପା ଓ ସୁନା ଓ ପାତ୍ର ସବୁ ସଦାପ୍ରଭୁଙ୍କ ଗୃହକୁ ଆଣିଲେ। ପୁଣି ଆଶା ଓ ଇସ୍ରାଏଲର ରାଜା ବାସାଙ୍କ ମଧ୍ୟରେ ସେମାନଙ୍କର ଯାବଜୀବନ ଯୁଦ୍ଧ ଚାଲିଲା। ଆଉ ଜିହୁଦାର ରାଜା ଆଶାଙ୍କ ନିକଟକୁ କାହାରିକି ଯିବା ଆସିବାକୁ ନ ଦେବା ପାଇଁ ଇସ୍ରାଏଲର ରାଜା ବାସା ଜିହୁଦା ବିରୁଦ୍ଧରେ ଯାତ୍ରା କରି ରାମାନଗର ଦୃଢ଼ କଲେ। ତହିଁରେ ଆଶା ସଦାପ୍ରଭୁଙ୍କ ଗୃହର ଭଣ୍ଡାରରୁ ଓ ରାଜଗୃହର ଭଣ୍ଡାରରୁ ଅବଶିଷ୍ଟ ସବୁ ରୂପା ଓ ସୁନା ନେଇ ଆପଣା ଦାସମାନଙ୍କ ହସ୍ତରେ ସମର୍ପଣ କଲେ। ଓ ଆଶା ରାଜା ହିସିଓଣର ପୌତ୍ର ଟବ୍ରିମୋଣର ପୁତ୍ର ବିନହଦତ୍ ନାମକ ଦମେଶକ ନିବାସୀ ଅରାମୀୟ ରାଜା ନିକଟକୁ ସେମାନଙ୍କୁ ପଠାଇ ଏହି କଥା କହିଲେ, ମୋର ଓ ତୁମ୍ଭ ମଧ୍ୟରେ, ମୋ ପିତା ଓ ତୁମ୍ଭ ପିତାଙ୍କ ମଧ୍ୟରେ ନିୟମ ଅଛି। ଦେଖ, ମୁଁ ତୁମ୍ଭ ନିକଟକୁ ରୂପା ଓ ସୁନାର ଭେଟି ପଠାଇଲି। ଯାଅ, ଇସ୍ରାଏଲର ରାଜା ବାସା ସଙ୍ଗେ ତୁମ୍ଭର ଯେଉଁ ନିୟମ ଅଛି ତାହା ଭାଙ୍ଗି ଦିଅ, ତହିଁରେ ସେ ମୋ ନିକଟରୁ ପ୍ରସ୍ଥାନ କରିବ। ଏଥିରେ ବିନହଦତ୍ ଆଶା ରାଜାଙ୍କର କଥାରେ ମନୋଯୋଗ କରି ଆପଣା ସେନାପତିମାନଙ୍କୁ ଇସ୍ରାଏଲର ନାନା ନଗର ବିରୁଦ୍ଧରେ ପଠାଇ ଇଓନ୍ ଓ ଦାନ ଓ ଆବେଲ ବୈଥମାଖା ଓ ସମୁଦାୟ କିନେରତ୍ ଓ ନପ୍ତାଲିରେ ସମସ୍ତ ଦେଶ ପରାସ୍ତ କଲା। ତେଣୁ ବାସା ଏହି କଥା ଶୁଣି ରାମା ଦୃଢ଼କରଣରୁ କ୍ଷାନ୍ତ ହୋଇ ତିର୍ସାରେ ବାସ କଲେ। ତେବେ ଆଶା ରାଜା ସମୁଦାୟ ଜିହୁଦା ନିକଟରେ ଘୋଷଣା କଲେ, କାହାକୁ ହିଁ ଛାଡ଼ିଲେ ନାହିଁ। ତେଣୁ ବାସା ଯେଉଁ ପ୍ରସ୍ତର ଓ କାଷ୍ଠ ନେଇ ରାମାନଗର ନିର୍ମାଣ କରିଥିଲେ ତାହା ସବୁ ସେମାନେ ବହି ନେଇଗଲେ। ତହିଁରେ ଆଶା ରାଜା ବିନ୍ନାବିନ୍ଦ ଗେବା ଓ ମିସ୍ପା ନଗର ଦୃଢ଼ କଲେ। ଏହି ଆଶାଙ୍କର ଅବଶିଷ୍ଟ ସମସ୍ତ ବୃତ୍ତାନ୍ତ ଓ ତାଙ୍କର ସମସ୍ତ ପରାକ୍ରମ ଓ ସମସ୍ତ କ୍ରିୟା, ପୁଣି ଯେ ଯେ ନଗର ସେ ଦୃଢ଼ କରିଥିଲେ ସେସବୁ କଥା କି ଜିହୁଦାର ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ। ମାତ୍ର ବୃଦ୍ଧାବସ୍ଥାରେ ତାଙ୍କର ପାଦରେ ରୋଗ ହୋଇଥିଲା। ଏଥିଉତ୍ତାରେ ଆଶା ଆପଣା ପିତୃଲୋକଙ୍କ ସହିତ ଶୟନ କରି ଆପଣା ପିତା ଦାଉଦ ନଗରରେ ଆପଣା ପିତୃଲୋକଙ୍କ ସହିତ କବର ପାଇଲେ। ପୁଣି ତାଙ୍କର ପୁତ୍ର ଜିହୋସାଫଟ୍ ତାଙ୍କର ପଦରେ ରାଜ୍ୟ କଲେ। ଜିହୁଦାର ଆଶା ରାଜାଙ୍କର ଅଧିକାରର ଦ୍ୱିତୀୟ ବର୍ଷରେ ଜାରବିଆମଙ୍କର ପୁତ୍ର ନାଦବ ଇସ୍ରାଏଲ ଉପରେ ରାଜ୍ୟ କରିବାକୁ ଆରମ୍ଭ କଲେ ଓ ସେ ଇସ୍ରାଏଲ ଉପରେ ଦୁଇ ବର୍ଷ ରାଜ୍ୟ କଲେ। ଆଉ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ ଓ ଆପଣା ପିତାଙ୍କର ପଥରେ ଓ ତାଙ୍କର ପିତା ଯଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ ସେହି ପାପରେ ଚାଲିଲେ। ଅନନ୍ତର ଇସାଖର ବଂଶୀୟ ଅହିଅର ପୁତ୍ର ବାସା ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ। ପୁଣି ବାସା ପଲେଷ୍ଟିଆମାନଙ୍କ ଗିବଥନ ନଗର ନିକଟରେ ତାଙ୍କୁ ବଧ କଲେ। କାରଣ ନାଦବ ଓ ସମସ୍ତ ଇସ୍ରାଏଲ ସେ ସମୟରେ ଗିବଥନ ଅବରୋଧ କରୁଥିଲେ। ଜିଉଦାର ଆଶା ରାଜାଙ୍କ ଅଧିକାରର ତୃତୀୟ ବର୍ଷରେ ବାସା ନାଦବଙ୍କୁ ବଧ କରି ତାଙ୍କ ପଦରେ ରାଜ୍ୟ କଲେ। ପୁଣି ସେ ରାଜା ହେବା କ୍ଷଣେ ଜାରବିୟାମଙ୍କର ସମୁଦାୟ ବଂଶକୁ ଉଚ୍ଛିନ୍ନ କଲେ। ସଦାପ୍ରଭୁ ଆପଣା ଦାସ ସିଲୋନିୟ ଅହିୟ ହସ୍ତରେ ଯେଉଁ କଥା କହିଥିଲେ ତଦନୁସାରେ ବାସା ଜାରବିୟାମଙ୍କର ଏକ ପ୍ରାଣୀକି ହିଁ ଅବଶିଷ୍ଟ ରଖିଲେ ନାହିଁ, ସମସ୍ତଙ୍କୁ ସଂହାର କଲେ। କାରଣ ଜାରବିୟାମ ନିଜେ ପାପ କରି ତଦ୍ୱାରା ଇସ୍ରାଏଲକୁ ପାପ କରାଇଲେ ଓ ବିରକ୍ତିଜନକ କର୍ମ ଦ୍ୱାରା ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କୁ ବିରକ୍ତ କଲେ। ଏହି ନାଦବଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସକଳ କ୍ରିୟା କି ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ? ପୁଣି ଆଶା ଓ ଇସ୍ରାଏଲର ରାଜା ବାସାଙ୍କ ମଧ୍ୟରେ ସେମାନଙ୍କର ଯାବଜୀବନ ଯୁଦ୍ଧ ଚାଲିଲା। ଜିଉଦାର ଆଶା ରାଜାଙ୍କର ଅଧିକାରର ତୃତୀୟ ବର୍ଷରେ ଅହିୟର ପୁତ୍ର ବାସା ତିର୍ସାରେ ସମୁଦାୟ ଇସ୍ରାଏଲ ଉପରେ ରାଜ୍ୟ କରିବାକୁ ଆରମ୍ଭ କରି ଚବିଶ ବର୍ଷ ରାଜ୍ୟ କଲେ। ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ ଓ ଜାରବିୟାମଙ୍କର ପଥରେ ଓ ଯଦ୍ୱାରା ଜାରବିୟାମ ଇସ୍ରାଏଲକୁ ପାପ କରାଇଥିଲେ ତାଙ୍କର ସେହି ପାପରେ ଚାଲିଲେ।